ଏହି ପୃଥିବୀ ସୃଷ୍ଟି ହେବା ପୂର୍ବରୁ ପାଣି, ମାଟି, ଆଲୁଅ, ଅନ୍ଧାର ସବୁକିଛି ମିଶିକି ରହିଥିଲା। କୌଣସି ଜାଗାରେ ଶୁଖିଲା ମାଟି କି ପାଣି କି ଜୀବଜନ୍ତୁ କିଛି ନଥିଲା। କେବଳ ଜଣେ ସତ୍ୟ ଈଶ୍ୱର ସ୍ୱର୍ଗରେ ଥିଲେ, ତାଙ୍କର ପୁତ୍ର ତାଙ୍କ ସହିତରେ ଥିଲେ ଏବଂ ତାଙ୍କର ଆତ୍ମା ମଧ୍ୟ ତାଙ୍କର ସହିତ ଥିଲା। ଜଗତ ସୃଷ୍ଟି ହେବା ପୂର୍ବରୁ ଏହି ତିନିହେଁ ଏକାଠି ଥିଲେ। ଏହି ଚିତ୍ରଟିର କୋଣରେ ଦେଖାଯାଉଥିବା ଆଲୋକଟି ଈଶ୍ୱରଙ୍କୁ ବୁଝାଏ। ଏହି ଆଲୋକଟି ଯେତେଥର ତୁମେ ଦେଖିବ ସେତେଥର ତୁମେ ଈଶ୍ୱର, ତାଙ୍କର ପୁତ୍ର, ତାଙ୍କର ଆତ୍ମାଙ୍କର ବିଷୟରେ ଚିନ୍ତା କରିବ। ଅବଶ୍ୟ ତାର ଅର୍ଥ ନୁହେଁ ଈଶ୍ୱର ସୂର୍ଯ୍ୟ କିଏ ବା ଚନ୍ଦ୍ର। ଈଶ୍ୱର ଆଦେଶ ଦେଲେ ଆଲୋକ ହେଉ, ତହିଁରେ ଆଲୋକ ହେଲା। ଈଶ୍ୱର ଆଦେଶ ଦେଲେ ପାଣି ଓ ଶୁଖିଲା ଭୂମି ହେଉ ଏବଂ ସେମାନେ ତାଙ୍କର ବାଧ୍ୟ ହେଲେ। ସେ ହେଉଛନ୍ତି ପ୍ରକୃତ ସତ୍ୟ ଈଶ୍ୱର।